ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଝାଡ଼ଖଣ୍ଡର ରାଞ୍ଚିଠାରେ ଗଲାକାଲି ହୋଇଥିବା 27 ନମ୍ବର ପୂର୍ବାଞ୍ଚଳ ପରିଷଦ ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମୃଦ୍ଧ ଓଡ଼ିଶା ଗଠନ ଲାଗି କେନ୍ଦ୍ର ସରକାରଙ୍କ ସହଯୋଗ ମାଗିଛନ୍। ଏ ଅବସରରେ ଶ୍ରୀ ମାଝି ଓଡ଼ିଶା ବିକାଶର ନକ୍ସା ଉପସ୍ଥାପନ କରିବାର ସହିତ ବିକଶିତ ଭାରତ ଗଠନ ଲାଗି ପରିଷଦ କାମ କରିବାରକେ ନିବେଦନ କରିଛନ୍। ସେନ୍ତା ଓଡ଼ିଶାର ବ୍ୟାଙ୍କିଙ୍ଗ ସେବା ବ୍ୟାପକ ଅଭିବୃଦ୍ଧି କରିବାର ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍। ଆଇବାବଛର ପୁରୀଠାରେ ପରିଷଦର ବୈଠକ କରିବାର ଲାଗି ଭିଲ୍ ଶ୍ରୀ ମାଝି ପ୍ରସ୍ତାବ ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ପ୍ରସ୍ତାବକେ ଗ୍ରହଣ କରିଥିଲେ ବୋଲି ଗଲା ରାତି ଭୁବନେଶ୍ୱର ପହଞ୍ଚିଲା ଉତ୍ତରୁ ମୁଖ୍ୟମନ୍ତ୍ରୀ ସୂଚନା ବିଲ୍ ଦେଇଛନ୍। ଭାରତ ଗୌରବ ଯୋଜନା ଅଧୀନରେ ଆଇବା ମାସ 14 ତାରିଖରୁ ସ୍ୱର୍ଣ୍ଣିମ ଭାରତ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ର ଶୁଭାରମ୍ଭ କରାଯିବା। ଏହି ଟ୍ରେନ୍ ନୂଆଦିଲ୍ଲୀର ସଫଦରଜଙ୍ଗ ରେଲ୍ ଷ୍ଟେସନ୍ରୁ ବାହାରିବା ନରେ ତାର 10 ଦିନ ତକ୍ ଏହି ଟ୍ରେନ୍ ସାରା ଦେଶ ବୁଲିକରି ସ୍ୱାଧୀନତା ଆନ୍ଦୋଳନ ଆର୍ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଙ୍ଗେ ଜଡ଼ିତ ଐତିହାସିକ ଆର୍ ସାଂସ୍କୃତିକ ଜାଗାମାନଙ୍କୁ ଯାଇକରି ସେସବୁକେ ଶ୍ରୋତା କରବା। ଚାଷୀ ଋଣ ଦେବାର ଦିଗେ ସ୍ୱଚ୍ଛତା ରଖବାରକେ ସରକାର ପ୍ରତିବଦ୍ଧ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ଭୁବନେଶ୍ୱରଠାରେ ଗଲାକାଲି ସମବାୟ ଜରିଏ ଫସଲ ଋଣ ଦେବାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ଉପରେ ହୋଇଥିବା ବୈଠକଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଏଇଟା କହିଛନ୍ତି। ସେ କହିଛନ୍ତି ସରକାର ଚାଷ ଆର୍ ଚାଷୀମାନଙ୍କର ବିକାଶ ଲାଗି ସବୁବେଳେ କାମ କରୁଛନ୍ତି। ଫସଲ ବୀମା ଯୋଜନାଟି ପଞ୍ଜିକୃତ ଚାଷୀମାନଙ୍କୁ ନୁକସାନ ବେଲ୍କେ ତୁରନ୍ତ ବୀମା ସାହାଯ୍ୟ ଯୋଗାଇ ଦିଆଯିବା, ଏ ଦିଗେ ବୀମା କମ୍ପାନୀମାନେ ତତ୍ପର ରହିକରି ସହଯୋଗ କରିବାରକେ ସମବାୟ ମନ୍ତ୍ରୀ ପରାମର୍ଶ ଦେଇଛନ୍। ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଏହି ମାସ ଗହମ ଯୋଗାଇ ଦିଆଯିବା ବୋଲିକରି ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି ପହିଲା କ୍ଷେପେ କେନ୍ଦ୍ର ସରକାର ପଠାଇଥିବାର ଗହମ ବଣ୍ଟାଯିବା, ଏହାଦେ ଯେତ୍କି ଗହମ ମହଜୁଦ ଅଛି ବାଣ୍ଟବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗକେ କେନ୍ଦ୍ରରୁ ଗହମ ଆଇଲେ ସେଟା ଭିଲ୍ ବଣ୍ଟାଯିବା ବୋଲିକରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପୁରୀ ରଥଯାତ୍ରା ଦଲା ଚକଟା ଘଟଣାର ତଦନ୍ତ କରୁଥିବାର ଉନ୍ନୟନ କମିଶନର ଅନୁର ଗର୍ଗ ଗଲାକାଲି 2 ଦିନିଆ ସାକ୍ଷ୍ୟ ଆର୍ ତଥ୍ୟ ଗ୍ରହଣ ଅଭିଯାନ ଶେଷ କରିଛନ୍। ଗଲା 9 ତାରିଖ ବୁଧବାର ଦିନ ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ 17 ଜଣଙ୍କନୁ ସାକ୍ଷ୍ୟ ଗ୍ରହଣ କରିଥିଲା ବେଳକେ ଗଲାକାଲି ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଭିଲ୍ 48 ଜଣଙ୍କନୁ ସାକ୍ଷ୍ୟ ଗ୍ରହଣ କରିଛନ୍ତି। ସବୁ ସାକ୍ଷୀମାନଙ୍କଠାରୁ ଘଟଣା ବାବଦ ବୟାନ ରେକର୍ଡ କରାଯାଇଛି ଆର୍ ତଦନ୍ତ ଚାଲିଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆଜ୍ ବିଶ୍ୱ ଜନସଂଖ୍ୟା ଦିବସ। ଲୋକସଂଖ୍ୟା ବଢ଼ୁଥିବାର ସମସ୍ୟା ଆର୍ ଲୋକସଂଖ୍ୟା ବଢ଼ବାରଟାକେ ଆୟତ କରବାର ବାବଦେ ଲୋକକୁ ସଚେତନ କରବାର ଲାଗି ଏହି ଦିବସ ପାଳନ କରାଯାଉଛି। ଏ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ସ୍ୱତନ୍ତ୍ର ରିପୋର୍ଟ।
1987 ଜୁଲାଇ 11 ତାରିଖ ଦିନ ପୃଥିବୀ ଜନସଂଖ୍ୟା 500 କୋଟି ଟପିଥିଲା। ଏ ଦିନକେ ବିଶ୍ୱ ଜନସଂଖ୍ୟା ଦିବସର ସମ୍ଭାବ୍ୟ ବିପଦ ସତର୍କ ଘଣ୍ଟି ଭାବେ ଧରାଯାଇଥିଲା। ତା ଋତୁରୁ ଜନସଂଖ୍ୟା ଆୟତ ଲାଗି ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ତରଫ ଫି ବଛର ଜୁଲାଇ 11 ତାରିଖକେ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରିବା ଲାଗି ପ୍ରସ୍ତାବ ଅଣାଯାଇଥିଲା। ଫି ବଛର ଜନସଂଖ୍ୟା ଆୟତ କରିବା ଲାଗି ଗୋଟେ ଲେଖା ଦିବସ ଉପରେ ଧ୍ୟାନ ଯାଇକରି ସଚେତନ କରାଯାଏସି। ଏ ବଛର ବିଶ୍ୱ ଜନସଂଖ୍ୟା ଦିବସର ବାର୍ତ୍ତା ହେଉଛି ଆଜିର ଯୁଆନ ପିଢ଼ି ଚାହୁଁଥିବା ପରିବାର ଗଢ଼ବାର ଦିଗେ ସେମାନଙ୍କୁ ବରକସ କରବାର। ଜାତିସଂଘର ରିପୋର୍ଟ ଅନୁସାରେ ବିଶ୍ୱ ଜନସଂଖ୍ୟା 100 କୋଟିକେ ପହଞ୍ଚିବାରକେ ହଜାର ହଜାର ବଛର ଲାଗିଥିଲା, ମାତ୍ର ଗଲା 200 ବଛର ଭିତରେ ଇଟା 7 ଗୁଣା ବଢ଼ିଛି। 2011 ଜନସଂଖ୍ୟା ଅନୁସାରେ ପୃଥିବୀ ଜନସଂଖ୍ୟା 700 କୋଟି ଥିଲା ବେଲ୍କେ 2021 ବେଲ୍କେ ଇଟା ପାଖାପାଖି 800 କୋଟିକେ ପହଞ୍ଚିଥିଲା। ଲୋକସଂଖ୍ୟା ବଢ଼ବାରନୁ ଅର୍ଥନୈତିକ ବିକାଶ, ରୋଜଗାର, ସୁଯୋଗ, ପାଇନ, ଖାଦ୍ୟ, ଶକ୍ତି, ଜଳବାୟୁ ଉପରେ ପ୍ରତିକୂଲ ପ୍ରଭାବ ପଡ଼ୁଛି। ଏ ବାବଦେ ଲୋକମାନଙ୍କୁ ସଚେତନ କରିବା ଲାଗି ଜାତିସଂଘ ତରଫ 1999 ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳିତ ହୋଇଆସୁଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ମୁଁ ବିସ୍ମିତା ପ୍ରଧାନ।
ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ନ ଭିନ୍ନ ପ୍ରତିଯୋଗିତା ହୋଇଯାଇଛି। ସୁବର୍ଣ୍ଣପୁର ସଂସ୍କୃତି ଭବନ ଆର୍ ଜିଲ୍ଲା ପାଠାଗାରଠାରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ନ ଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଇନର୍ କୃତି ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାଟି ଜିଲ୍ଲାର ପ୍ରତିନିଧିତ୍ୱ କରବେ। ବଙ୍ଗୋପସାଗରନୁ ବନିଥିବାର ଲଘୁଚାପ ବଲେ 5 ଦିନ ତକ ରାଜ୍ୟ ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା ସହିତ 13ଟା ଜିଲ୍ଲାନୁ ଜବର ବର୍ଷା ହୋଇପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା ଚୁଲ୍ହନୁ 27 ତାରିଖ ତକ ଜର୍ମାନୀଠାରେ ହେବାରକେ ଥିବା ବିଶ୍ୱବିଦ୍ୟାଳୟ କ୍ରୀଡ଼ା 2025 ଭାରତର 407 ଜଣ ଭାଗ ନେବେ। ଏଥି ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ଆର୍ ସମ୍ବଲପୁର ବିଶ୍ୱବିଦ୍ୟାଳୟନୁ ଜଣେ ଲେଖାଁ ଖେଳାଳି ସାମିଲ ଅଛନ୍। ଏଥିନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।